ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতাবন্ধু, আজ শুভ অবসরের আমার সৃষ্টিকর্তা তথা উদ্ধারকর্তা নিত্যজীবিত প্রভু শ্রীকৃষ্ণ বহুমূল্য নামে শুভেচ্ছা জনাই আজ পথ প্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে আপনার সহযোগ তথা হৃদয়স্পর্শী সাক্ষী নিমন্তে বিশেষ ধন্যবাদ। তবে আমার অনুরোধ, আপনার যদি প্রার্থনার কোণী অনুরোধর বিষয় রয়েছে তাহলে আমার নিকটকু পত্র লিখি জনাইলে আমি আপনার নিমন্তে প্রার্থনা করব। কেবল সেটি নুহে, আপনি নিজে এই কার্যক্রম শুণবা সঙ্গে সঙ্গে অন্য শুণাইবার সাহায্য করতু, আমসহ পত্র মাধ্যমে যোগাযোগ করা নিমন্তে উৎসাহিত করতু। আসুন তাহলে প্রভুঙ্কর বাক্য মধ্যে যা পূর্ব সংক্ষেপে প্রার্থনা করা। প্রিয় পবিত্র প্রভু, তোমার পবিত্র নামর ধন্যবাদ করুছু, তোমার প্রশংসা করুছু, তোমার অনুগ্রহ পাই, তোমার দয়া পাই, তোমার আশীর্বাদ পাই, যা কি প্রভু আমান জীবন পাই প্রভু তুমি অযাচিত ভাবে দান করিছ। প্রভু, আজ আমি তোমার শরণাপন্ন হেউছু, তোমার বাক্য মধ্যে দিয়ে তুমি আমার সহিত কথা কুহ, তোমার পবিত্র উপস্থিতি আমাকে উপলব্ধি করা দিও। প্রত্যেক শ্রোতাবন্ধু তুমি আশীর্বাদ কর, যে অসুস্থ অনেক সুস্থতা দিও, যে সমস্যার অভু তুমি সমস্যা সমাধান কর, আপনি প্রভু বিদ্যা অধ্যয়ন করুছেন তহের সফলতা লাভ করা নিমন্তে তুমি সে আশীর্বাদ কর। আজ এই কার্যক্রম মধ্য দিয়ে তোমার পবিত্র উপস্থিতি আমত্যেক উপলব্ধি করা দিও। যীশুঙ্ক নামে মাগুছ, আমেন। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ହିତୋପଦେଶ ପାଞ୍ଚ ପର୍ବର ପନ୍ଦର ପଦରୁ ଆରମ୍ଭ କରି ଛଅ ପର୍ବର ପନ୍ଦର ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏଠାରେ ଈଶ୍ୱର ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ବିଷୟ ନେଇ କିଛି କହିବା ପାଇଁ ଯାଉଅଛନ୍ତି, ଯାହାକି ବିବାହର ପବିତ୍ରତା ସମ୍ପର୍କରେ। ଅନ୍ୟ ଅର୍ଥରେ କହିବାକୁ ଗଲେ ଈଶ୍ୱର କହନ୍ତି, ତୁମର ସନ୍ତାନ ସନ୍ତତି ତୁମର ନିଜ ସ୍ତ୍ରୀଠାରୁ ହେବା ଉଚିତ, ମାତ୍ର କୌଣସି ପର ସ୍ତ୍ରୀଠାରୁ ହେବା ଉଚିତ ନୁହେଁ। ତେବେ ଦେଖନ୍ତୁ ପାଞ୍ଚ ପର୍ବର ପନ୍ଦରରୁ ସତର ପଦ ମଧ୍ୟରେ ଏହିପରି ଲେଖା ଅଛି, ତୁମ୍ଭେ ନିଜ ଜଳାଶୟରୁ ଜଳ ପାନ କର ଓ ନିଜ କୂପରୁ ସ୍ରୋତ ଜଳ ପାନ କର। ତୁମର ନିର୍ଝର କ'ଣ ବାହାରେ ଏଣେତେଣେ ବିସ୍ତାରିତ ହେବ ଓ ରାଜଦାଣ୍ଡରେ କ'ଣ ଜଳସ୍ରୋତ ବହିଯିବ, ତାହା କେବଳ ତୁମ୍ଭର ହେଉ, ତୁମ୍ଭ ସହିତ ଅପରିଚିତ ଲୋକମାନଙ୍କର ନ ହେଉ। ଅନ୍ୟ ଅର୍ଥରେ କହିବାକୁ ଗଲେ ଈଶ୍ୱର କହନ୍ତି, ତୁମର ସନ୍ତାନ ସନ୍ତତି ତୁମର ନିଜ ସ୍ତ୍ରୀଠାରୁ ହେବା ଉଚିତ, ମାତ୍ର କୌଣସି ପର ସ୍ତ୍ରୀଠାରୁ ହେବା ଉଚିତ ନୁହେଁ। ଆଜି ଆମମାନଙ୍କର ବୈବାହିକ ଜୀବନରେ ତଥା ଦାମ୍ପତ୍ୟ ଜୀବନରେ ଯେପରି ପବିତ୍ରତା ରକ୍ଷା କରି ଈଶ୍ୱରଙ୍କର ଅଭିମତକୁ ସଫଳ କରିବାକୁ ପାରୁ, ତାହା ହିଁ ଈଶ୍ୱର ଆମମାନଙ୍କଠାରୁ ଆଶା କରନ୍ତି। ପାଞ୍ଚ ପର୍ବର ଅଠରରୁ ଉଣେଇଶ ପଦ ମଧ୍ୟରେ ଏହିପରି ଲେଖା ଅଛି, ତୁମ୍ଭର ନିର୍ଝର ଧନ୍ୟ ହେଉ, ଆଉ ତୁମ୍ଭେ ଆପଣା ଯୌବନା କାଳର ଭାର୍ଯ୍ୟାଠାରେ ଆମୋଦ କର। ସେ ପ୍ରେମିକା ହରିଣୀ ଓ ରୂପବତୀ ବାଉଟି ପରି, ତାହାର ବକ୍ଷ ସର୍ବଦା ତୁମ୍ଭକୁ ତୁଷ୍ଟ କରୁ, ଆଉ ତାହାର ପ୍ରେମରେ ତୁମ୍ଭେ ସର୍ବଦା ଆସକ୍ତ ହୁଅ। ଏହି ଅଂଶଟି ବୈବାହିକ ଜୀବନର ବା ଦାମ୍ପତ୍ୟ ଜୀବନର ପ୍ରେମକୁ ପ୍ରକାଶ କରେ। ଈଶ୍ୱରଙ୍କ ବାକ୍ୟ ଏହା ସ୍ପଷ୍ଟ ଭାବେ ପ୍ରକାଶ କରେ ଯେ ଦାମ୍ପତ୍ୟ ପ୍ରଣୟ ମଧ୍ୟରେ ଶାରୀରିକ ପ୍ରେମ ଓ ଦୈହିକ ପ୍ରେମ ପବିତ୍ରୀକୃତ ହେବାକୁ ଅଛି ଓ ଏକ ଉଚ୍ଚତର ସୋପାନରେ ପହଞ୍ଚିବାକୁ ଅଛି, କାରଣ ବିବାହ ଈଶ୍ୱରଙ୍କ ଦୃଷ୍ଟିରେ ପବିତ୍ର ଓ ଆଦରଣୀୟ ବୋଲି ଈଶ୍ୱରଙ୍କର ବାକ୍ୟ ପ୍ରକାଶ କରେ। ଏହା ମନୁଷ୍ୟ ସମାଜର ମଙ୍ଗଳ ନିମନ୍ତେ ଈଶ୍ୱର ନିରୂପଣ କରିଅଛନ୍ତି। ଈଶ୍ୱର ଚାହାନ୍ତି ନାହିଁ ଆମେ ନିଜର ଶାରୀରିକ କାମନାକୁ ଚରିତାର୍ଥ କରିବାକୁ ଯାଇ ତାହାଙ୍କର ଅଭିମତ ବିରୁଦ୍ଧରେ ଯାଉ ଓ ନିଜର ଜୀବନ ପ୍ରତି ତଥା ପରିବାର ପ୍ରତି ବିନାଶ ଆଣୁ, କାରଣ ଲେଖା ଅଛି, ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି ମନୁଷ୍ୟ ତାହା ବିଭିନ୍ନ ନ କରୁ। ତେଣୁ ଆମେ ଯେତେବେଳେ ନିଜର ବିବାହିତା ସ୍ତ୍ରୀକୁ ପରିତ୍ୟାଗ କରି ପର ସ୍ତ୍ରୀ ସହିତ ସହବାସ କରୁ, ସେତେବେଳେ ଆମେ ବ୍ୟଭିଚାର କରୁ, ଆଉ ଆମେ ଈଶ୍ୱରଙ୍କ ସହିତ କରିଥିବା ପ୍ରତିଜ୍ଞାକୁ ଲଙ୍ଘନ କରୁ ଓ ଈଶ୍ୱରଙ୍କ ଅଭିମତ ବିରୁଦ୍ଧରେ ଯାଉ। ଆଜି ମଧ୍ୟ ଏହିପରି ଅନେକ ଘଟଣା ଘଟୁଅଛି। ମନୁଷ୍ୟ ନିଜର ବିବାହିତା ସ୍ତ୍ରୀକୁ ପରିତ୍ୟାଗ କରି ପର ସ୍ତ୍ରୀ ସହିତ ସମ୍ପର୍କ ସ୍ଥାପନ କରି ଈଶ୍ୱରଙ୍କର ବିରୁଦ୍ଧାଚରଣ କାର୍ଯ୍ୟ କରୁଅଛି। ମନେ ରଖନ୍ତୁ, ବ୍ୟଭିଚାର ଏକ ମହାନ ପାପ, ଆଉ ଯେଉଁମାନେ ବ୍ୟଭିଚାର କରନ୍ତି ସେମାନେ ଈଶ୍ୱରଙ୍କ ଆଜ୍ଞା ଲଙ୍ଘନ ଦୋଷରେ ଦୋଷୀ ହୁଅନ୍ତି ଓ ଈଶ୍ୱରଙ୍କର ଅଭିଶାପର ପାତ୍ରପାତ୍ରୀ ହୁଅନ୍ତି। ଏଭଳି ତେର ପର୍ବର ଚାରିପଦରେ ଲେଖା ଅଛି, ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ ଓ ତାହାର ଶଯ୍ୟା ସୂଚୀ ହେଉ, କାରଣ ଈଶ୍ୱର ପାରଦାରିକ ଓ ବ୍ୟଭିଚାରୀମାନଙ୍କ ବିଚାର କରିବେ। ପ୍ରିୟ ବନ୍ଧୁ, ଈଶ୍ୱର ବିବାହ ବନ୍ଧନକୁ ଏକ ଚମତ୍କାର ସମ୍ପର୍କ ଓ ଏକ ପବିତ୍ର ପ୍ରଣୟ ରୂପେ ସ୍ଥାପନ କରିଅଛନ୍ତି। ଈଶ୍ୱରଙ୍କ ଦୃଷ୍ଟିରେ ଏହା ପବିତ୍ର, ତେଣୁ ଆମେ ଏହାର ପବିତ୍ରତା ରକ୍ଷା କରିବା ଉଚିତ। ଜଣେ ଖ୍ରୀଷ୍ଟ ବିଶ୍ୱାସୀ ପରିବାର ନିମନ୍ତେ ଏହି ସମ୍ପର୍କ ଖ୍ରୀଷ୍ଟ ଓ ମଣ୍ଡଳୀ ମଧ୍ୟରେ ଥିବା ସମ୍ପର୍କର ଏକ ନମୁନା ସ୍ୱରୂପ। ଯଦି ଖ୍ରୀଷ୍ଟୀୟ ପରିବାର ମଧ୍ୟରେ ଏହି ସମ୍ପର୍କରେ କୌଣସି ତ୍ରୁଟି ଦେଖାଯାଏ, ତାହେଲେ ଏହା ଖ୍ରୀଷ୍ଟଙ୍କର ଅଗୌରବ ହେବା ସଙ୍ଗେ ସଙ୍ଗେ ଖ୍ରୀଷ୍ଟୀୟ ମଣ୍ଡଳୀ ନିମନ୍ତେ ଅପମାନଜନକ ଓ ଖ୍ରୀଷ୍ଟୀୟ ମଣ୍ଡଳୀର ଆତ୍ମିକ ଅଭିବୃଦ୍ଧିରେ ବାଧା ସୃଷ୍ଟି ହୁଏ। ତେଣୁ ମଣ୍ଡଳୀ ମଧ୍ୟ ଏଥିନିମନ୍ତେ ଈଶ୍ୱରଙ୍କ ନିକଟରେ ଆଣ୍ଠୁ ଭାଙ୍ଗି ତହିଁର କାରଣ କ'ଣ ତାହା ଜାଣିବା ଉଚିତ ଓ ତହିଁର ତ୍ରୁଟିକୁ ଖୋଜି ବାହାର କରିବା ଉଚିତ, ଆଉ ତାହାର ସଂଶୋଧନ କରିବା ଉଚିତ। ମାତ୍ର ଯଦି ଏହିସବୁ ବିଷୟକୁ ଦୃଷ୍ଟି ଆଗରେ ରଖି ପର୍ଯ୍ୟାଲୋଚନା କରାଯାଏ, ତାହେଲେ ଏହାର ପ୍ରଧାନ କାରଣ ହେଉଛି ଈଶ୍ୱରଙ୍କ ବାକ୍ୟ ପ୍ରତି ଅବହେଳା ଓ ଅମନୋଯୋଗିତା, ଓ ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରିବା ଦ୍ୱାରା ଶୟତାନ ତହିଁର ସୁଯୋଗ ନେଇ ଈଶ୍ୱରଙ୍କ ସନ୍ତାନମାନଙ୍କର ପାରିବାରିକ ଜୀବନକୁ ଆଘାତ କରେ। ଫଳତଃ ଖ୍ରୀଷ୍ଟୀୟ ମଣ୍ଡଳୀର ଅଭିବୃଦ୍ଧିରେ ମଧ୍ୟ ପ୍ରତିବନ୍ଧକ ଉପୁଜେ। ସେଥିପାଇଁ ପିତର ମଧ୍ୟ ସ୍ୱାମୀମାନଙ୍କୁ ଏହି ଉପଦେଶ ଦିଅନ୍ତି ଯେପରି ସେମାନେ ବୁଦ୍ଧିର ସହିତ ନିଜ ନିଜର ସ୍ତ୍ରୀମାନଙ୍କ ସହିତ ଆଚରଣ କରନ୍ତି। ପ୍ରଥମ ପିତର ତିନି ପର୍ବର ସାତ ପଦରେ ଲେଖା ଅଛି, ସେହି ପ୍ରକାରେ ହେ ସ୍ୱାମୀମାନେ ତୁମମାନଙ୍କ ପ୍ରାର୍ଥନାରେ ଯେପରି ବାଧା ନ ଜନ୍ମେ ଏଥିନିମନ୍ତେ ସ୍ତ୍ରୀମାନଙ୍କୁ ଅପେକ୍ଷାକୃତ ଦୁର୍ବଳା ପାତ୍ରୀ ଓ ଆପଣାମାନଙ୍କ ସହିତ ଜୀବନରୂପ ଅନୁଗ୍ରହ ଦାନର ସହାଧିକାରିଣୀ ଜାଣି ସେମାନଙ୍କୁ ସମାଦର କର, ପୁଣି ଜ୍ଞାନରେ ସେମାନଙ୍କର ସହବାସ କର। ଏହା ହେଉଛି ଏକ ପ୍ରକୃତ ସମ୍ପର୍କ, ଯେତେବେଳେ ସ୍ୱାମୀ ଓ ସ୍ତ୍ରୀ ପ୍ରେମରେ, ଆନନ୍ଦରେ ଓ ବିଶ୍ୱାସରେ ଏକତ୍ର ବାସ କରନ୍ତି ଓ ପ୍ରେମରେ ଏକତ୍ର ମିଳି ପ୍ରାର୍ଥନା କରନ୍ତି। ସେହି ସମ୍ପର୍କ ଖ୍ରୀଷ୍ଟ ଓ ମଣ୍ଡଳୀ ମଧ୍ୟରେ ଥିବା ସମ୍ପର୍କକୁ ଉପସ୍ଥାପିତ କରାଏ। ମୁଁ ଆପଣଙ୍କୁ କହିରଖେ, ଈଶ୍ୱର ଏହିପରି ପରିବାରକୁ ଆଶୀର୍ବାଦ କରନ୍ତି। ବାସ୍ତବରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଏକ ପବିତ୍ର ସମ୍ପର୍କ ରହିବା କେତେ ଗୁରୁତ୍ୱପୂର୍ଣ୍ଣ। ପାଞ୍ଚ ପର୍ବର 20 ଓ 21 ପଦରେ ଏହିପରି ଲେଖା ଅଛି, ହେ ମୋର ପୁତ୍ର, ପରକିଆଠାରେ ତୁମେ କାହିଁକି ଆସକ୍ତ ହେବ ଏବଂ ଅନ୍ୟର କୋଳ କାହିଁକି ଆଲିଙ୍ଗନ କରିବ? ଯେହେତୁ ମନୁଷ୍ୟର ସବୁ ଗତି ସଦାପ୍ରଭୁଙ୍କର ଦୃଷ୍ଟିଗୋଚର ଅଟେ ଓ ସେ ତାହାର ସବୁ ପଥ ସମାନ କରନ୍ତି। ଏହା ଏକ ଚମତ୍କାର ପଦ। ଲେଖା ଅଛି, ଯେହେତୁ ମନୁଷ୍ୟର ସବୁ ଗତି ସଦାପ୍ରଭୁଙ୍କର ଦୃଷ୍ଟିଗୋଚର ଅଟେ ଓ ସେ ତାହାର ସବୁ ପଥ ସମାନ କରନ୍ତି। ଆମେ ଜାଣିରଖିବା ଉଚିତ ଯେ ଈଶ୍ୱର ଆମ ପ୍ରତ୍ୟେକଙ୍କ ପ୍ରତି ସଦାସର୍ବଦା ଦୃଷ୍ଟି ରଖିଅଛନ୍ତି। ସେ ଆମ୍ଭମାନଙ୍କର ସମସ୍ତ ଗତିପଥ ଜାଣନ୍ତି। ଆମେ ତାହାଙ୍କ ଆଖିରେ ଧୂଳି ଦେଇ ତାହାଙ୍କୁ ଭୁଲାଇ ପାରିବା ନାହିଁ କି ତାହାଙ୍କ ଦୃଷ୍ଟିଗୋଚରରୁ ଖସି ପଳାଇ ଯାଇପାରିବା ନାହିଁ। ହଁ, ଆମେ ମନୁଷ୍ୟ ଆଖିରେ ଧୂଳି ଦେଇପାରୁ, ମାତ୍ର ଈଶ୍ୱରଙ୍କ ଆଖିରେ ନୁହେଁ। ଆଜି ଅନେକ ଏହି ବ୍ୟଭିଚାର କର୍ମ କରି ଈଶ୍ୱରଙ୍କ ଦୃଷ୍ଟିରୁ ଖସି ପଳାଇ ଯାଇଛନ୍ତି ବୋଲି ମନେ କରନ୍ତି, ମାତ୍ର ଈଶ୍ୱର ଭଣ୍ଡାନ ଯାଆନ୍ତି, ସେ ନିଶ୍ଚୟ ତହିଁର ପ୍ରତିଫଳ ଦେବେ। ମାତ୍ର ଯେଉଁମାନେ ଅନୁତାପ କରି ତହିଁରୁ ଫେରିଆସନ୍ତି ସେମାନଙ୍କୁ କ୍ଷମା ଦେଇ ସୁରକ୍ଷା ପ୍ରଦାନ କରନ୍ତି। ପାଞ୍ଚ ପର୍ବର 22 ଓ 23 ପଦରେ ଏହିପରି ଲେଖା ଅଛି, ଦୁଷ୍ଟ ଲୋକର ନିଜ ଅପରାଧ ତାହାକୁ ଧରିବ, ସେ ନିଜ ପାପରୂପ ଦୌଡ଼ିରେ ବନ୍ଧା ହେବ, ସେ ଉପଦେଶ ଅଭାବରେ ମରିଯିବ ଓ ଆପଣା ଅଜ୍ଞାନତାର ଆଧିକ୍ୟରେ ଭ୍ରାନ୍ତ ହେବ। ଈଶ୍ୱର କହନ୍ତି, ଦିନ ଆସୁଅଛି ଯାହାକି ଉତ୍ତରଦାୟିତ୍ୱ ଦେବାର ଦିନ, ପ୍ରତିଶୋଧର ଦିନ। ମନୁଷ୍ୟ ଭାବେ ଯେ ସେ ପାପ କରି ବର୍ତ୍ତିଯିବ, ମାତ୍ର ଈଶ୍ୱର କହନ୍ତି ଯେ କେହି ପାପ କରି ବର୍ତ୍ତିଯାଇପାରିବେ ନାହିଁ, କାରଣ ତାହାର ନିଜ ଅପରାଧ ତାହାକୁ ଧରିବ ଓ ସେ ନିଜ ପାପରୂପ ଦୌଡ଼ିରେ ବନ୍ଧା ହେବ। ପ୍ରିୟ ବନ୍ଧୁ, ମୁଁ ଜାଣେ ନା ଆପଣଙ୍କର ଆତ୍ମିକ ଜୀବନର ସ୍ଥିତି କେତେଦୂର ସୁଦୃଢ଼ ଅଛି। ଆପଣ ଯଦି ଜଣେ ବିବାହିତ ପୁରୁଷ ବା ସ୍ତ୍ରୀ, ଆପଣଙ୍କର ଦାମ୍ପତ୍ୟ ଜୀବନ ଓ ପାରିବାରିକ ଜୀବନର ସମ୍ପର୍କ କେତେଦୂର ପବିତ୍ର ଅଛି, ମୁଁ ତାହା ଜାଣେ ନା। କିନ୍ତୁ ଆଜି ଆମେ ଈଶ୍ୱରଙ୍କ ବାକ୍ୟ ମଧ୍ୟ ଦେଇ ଯେଉଁ ଉପଦେଶ ପ୍ରାପ୍ତ ହୋଇଅଛୁ, ଯଦି ତହିଁରେ କିଛି ବ୍ୟତିକ୍ରମ ଦେଖା ଦେଇଥାଏ, ତାହେଲେ ସେଥିନିମନ୍ତେ ଅନୁତାପ କରି ଓ ପ୍ରଭୁ ଯୀଶୁଙ୍କଠାରେ କ୍ଷମା ମାଗି ତାହାଙ୍କର ବାକ୍ୟ ଅନୁଯାୟୀ ନିଜର ଦାମ୍ପତ୍ୟ ଜୀବନକୁ ଶୃଙ୍ଖଳିତ ଓ ପବିତ୍ରୀକୃତ କରି ଏକ ସୁଖକର ଓ ଶାନ୍ତିକର ପାରିବାରିକ ଜୀବନ ଅତିବାହିତ କରିବା ନିମନ୍ତେ ଚେଷ୍ଟା କରୁ ଓ ନିଜର ପାରିବାରିକ ଜୀବନ ମଧ୍ୟ ଦେଇ ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ କରିବା ନିମନ୍ତେ ଓ ଈଶ୍ୱରଙ୍କର ଅଭିମତ ସାଧନ କରିବା ନିମନ୍ତେ ଚେଷ୍ଟା କରୁ। କାରଣ ଯଦି ଆମମାନଙ୍କର ଏହି ସମ୍ପର୍କରେ ପବିତ୍ରତା ନାହିଁ, ଈଶ୍ୱରଙ୍କର ଆଶୀର୍ବାଦ ନାହିଁ, ତାହେଲେ ଆମମାନଙ୍କର ପରିବାର ମଧ୍ୟରେ ଆମମାନେ କେବେ ହେଲେ ଶାନ୍ତିରେ ବସବାସ କରିପାରିବା ନାହିଁ। ଆମମାନଙ୍କ ପରିବାର ପ୍ରତି ଈଶ୍ୱରଙ୍କର କ୍ରୋଧ ବର୍ତ୍ତିବ, ଅଭିଶାପ ବର୍ତ୍ତିବ, ସମସ୍ୟା ଘେରିଯିବ, ଆମମାନଙ୍କର ପିଲାମାନେ ଅବାଟରେ ଯିବେ, ଉଶୃଙ୍ଖଳିତ ହେବେ, ସେମାନଙ୍କ ଜୀବନ ମଧ୍ୟ ଆମମାନଙ୍କ ଜୀବନ ଦ୍ୱାରା ଆଘାତପ୍ରାପ୍ତ ହେବ, ସେମାନେ ମଧ୍ୟ ଆମମାନଙ୍କର କାର୍ଯ୍ୟକଳାପକୁ ଅନୁକରଣ କରି ସେମାନେ ମଧ୍ୟ ଅବାଟରେ ଯିବେ, ଆଉ ଏହିପରି ଭାବରେ ଆମମାନଙ୍କର ପାରିବାରିକ ଜୀବନ ବିଶୃଙ୍ଖଳିତ ହୋଇଯିବ। ତେଣୁ ପ୍ରିୟ ବନ୍ଧୁ, ପରିବାର ମଧ୍ୟରେ ଯଦି ଆମମାନେ ପ୍ରଭୁଙ୍କର ଶାନ୍ତି ଆଶୀର୍ବାଦକୁ ଆଶା କରୁ, ତାହେଲେ ଆମମାନଙ୍କୁ ସେହି ପ୍ରକାର ଭାବରେ ଆମମାନଙ୍କର ପାରିବାରିକ ଜୀବନରେ ସେହି ପବିତ୍ରତା ରକ୍ଷା କରିବା ଆବଶ୍ୟକ, ଯେପରି ପ୍ରଭୁଙ୍କର ଉପସ୍ଥିତି ଆମମାନଙ୍କର ପରିବାର ମଧ୍ୟରେ ରହେ, ପ୍ରଭୁଙ୍କର ଆଶୀର୍ବାଦ ଆମମାନଙ୍କ ପରିବାର ମଧ୍ୟରେ ରହେ। ତେଣୁ ଆମେ ଏଥିପ୍ରତି ବିଶେଷ ସତର୍କ ହେବା ଉଚିତ। ଆସନ୍ତୁ ଏହାପରେ 6 ପର୍ବ ମଧ୍ୟକୁ ଯିବା। ଏହି 6 ପର୍ବଟି ବିଭିନ୍ନ ବିଷୟବସ୍ତୁକୁ ଆଣି ଉପସ୍ଥାପିତ କରେ। ଏହା କେତେକ ଉପଦେଶରୁ ଆରମ୍ଭ କରେ ଯାହାକି ବର୍ତ୍ତମାନର ବ୍ୟବସାୟିକ ଜଗତ ନିମନ୍ତେ ବିଶେଷ ସହାୟକ, ଏପରିକି ଖ୍ରୀଷ୍ଟ ବିଶ୍ୱାସୀ ଓ ଅଣଖ୍ରୀଷ୍ଟ ବିଶ୍ୱାସୀ ପ୍ରତ୍ୟେକଙ୍କ ନିମନ୍ତେ ପ୍ରଯୁଜ୍ୟ। ଏହା କେତେକ ବ୍ୟବସାୟ ଭିତ୍ତିକ ନିୟମ ପ୍ରଦାନ କରେ। ଆପଣ ଦେଖନ୍ତୁ, ଈଶ୍ୱର ସମସ୍ତ ମାନବଜାତି ପ୍ରତି ଅନେକ କିଛି ଉତ୍ତମ ଉପଦେଶମାନ ପ୍ରଦାନ କରିଅଛନ୍ତି, ଉଦ୍ଧାରପ୍ରାପ୍ତ ଓ ଯେଉଁମାନେ ଉଦ୍ଧାରପ୍ରାପ୍ତ ନୁହନ୍ତି ସେ ସମସ୍ତଙ୍କ ନିମନ୍ତେ। ବର୍ତ୍ତମାନ ଆମେ ଉତ୍ତମ ବ୍ୟବସାୟିକ ନିୟମ ସମ୍ପର୍କରେ କିଛି ଆଲୋଚନା କରି ତହିଁରୁ ଆମମାନଙ୍କର ଜୀବନ ନିମନ୍ତେ କିଛି ଶିକ୍ଷା ଗ୍ରହଣ କରିବା। ତେବେ ଦେଖନ୍ତୁ, ଛଅ ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ହେ ମୋର ପୁତ୍ର, ଯେବେ ତୁମ୍ଭେ ଆପଣା ପ୍ରତିବାସୀର ଲଗା ହୋଇଥାଅ, ଯେବେ ପର ପାଇଁ ହାତ ଦେଇଥାଅ, ଯେବେ ତୁମ୍ଭେ ଆପଣା ମୁଖର ବାକ୍ୟରୂପ ଫାନ୍ଦରେ ପଡ଼ିଅଛ ଓ ଆପଣା ମୁଖର କଥାରେ ଧରାଯାଇଅଛ। ତେବେ ଦେଖନ୍ତୁ, ଏଠାରେ ସେ ଦୁଇଟି ବିଷୟ ପ୍ରକାଶ କରନ୍ତି ଯାହାକି ଯେକୌଣସି ସମୟ ନିମନ୍ତେ ଅତି ପ୍ରଯୁଜ୍ୟ ଆଉ ଉତ୍ତମ ଉପଦେଶ। ପ୍ରଥମଟି, ତୁମ୍ଭେ ଆପଣା ପ୍ରତିବାସୀର ଲଗା ହୁଅ ନାହିଁ, ଓ ଦ୍ୱିତୀୟଟି ହେଉଛି, ତୁମ୍ଭେ ପର ପାଇଁ ହାତ ଦିଅ ନାହିଁ, ଅର୍ଥାତ୍ ଅଜଣା ବ୍ୟକ୍ତି ସହିତ ଅଂଶୀଦାର ହୁଅ ନାହିଁ। ଏହା ବ୍ୟବସାୟିକ କ୍ଷେତ୍ର ନିମନ୍ତେ ବିଶେଷ ପ୍ରଯୁଜ୍ୟ। ଦ୍ୱିତୀୟ ପଦଟି ପ୍ରକାଶ କରେ ଯେ ଯେଉଁ ବ୍ୟକ୍ତି ଏପରି କରେ ସେ ହିଁ ସମସ୍ୟାର ସମ୍ମୁଖୀନ ହୋଇଥାଏ। ସେପରି କରିବାର କାରଣ ହେଉଛି ଯେ ସେ ନିଜକୁ ଅତି ବଡ଼ ବୋଲି ଦେଖାଇ ହେବା ନିମନ୍ତେ ଇଚ୍ଛା କରେ, ଓ ଆର୍ଥିକ ସ୍ତରରେ ଅନ୍ୟମାନଙ୍କଠାରୁ ଉନ୍ନତ ବୋଲି ଦେଖାଇ ହେବା ପାଇଁ ଇଚ୍ଛା କରେ, ମାତ୍ର ସେ ନିଜେ ତହି ନିମନ୍ତେ ଦାୟୀ ହୋଇଥାଏ। ତେଣୁ ଆମେ ଅନ୍ୟର କୌଣସି ଘଟଣାରେ ମୁଣ୍ଡ ଖେଳାଇବା ଉଚିତ ନୁହେଁ କି ପର ପାଇଁ ଲଗା ହେବା ଉଚିତ ନୁହେଁ। ଛଅ ପର୍ବର ତିନି ପଦରେ ଲେଖା ଅଛି, ହେ ମୋର ପୁତ୍ର, ତୁମ୍ଭେ ଏବେ ଏହି କର୍ମ କର, ଆପଣାକୁ ଉଦ୍ଧାର କର, ଯେହେତୁ ତୁମ୍ଭେ ଆପଣା ବନ୍ଧୁର ହସ୍ତଗତ ହୋଇଅଛ, ଯାଅ, ଆପଣାକୁ ନମ୍ର କରି ତୁମ୍ଭ ପ୍ରତିବାସୀ କି ବାରମ୍ବାର ବିନତି କର। ଲେଖା ଅଛି, ତୁମ୍ଭର ପ୍ରତିବାସୀ ନିକଟକୁ ଯିବା ପାଇଁ ଭୟ କରନ୍ତୁ ନାହିଁ, ଓ ସିଧାସଳଖ ଯାଇ ତାହା ସହିତ କଥାବାର୍ତ୍ତା କରି ତହିଁର ସମାଧାନ କର। ନିଶ୍ଚିତ ହୁଅନ୍ତୁ ଯେ ଆପଣ ଆପଣଙ୍କର ବନ୍ଧୁଙ୍କ ନିକଟକୁ ଯାଉଅଛନ୍ତି, ଓ ନିଶ୍ଚିତ ହୁଅନ୍ତୁ ଯେ ଆପଣ ଶତ୍ରୁ ପ୍ରତି ସାବଧାନ ଅଛନ୍ତି। ଛଅ ପର୍ବର ଚାରି ଓ ପାଞ୍ଚ ପଦରେ ଲେଖା ଅଛି, ତୁମ୍ଭେ ଆପଣା ଚକ୍ଷୁକୁ ନିଦ୍ରା ଯିବାକୁ ଦିଅ ନାହିଁ, କିମ୍ବା ଆପଣା ଚକ୍ଷୁର ପତାକୁ ଢୁଳାଇବାକୁ ଦିଅ ନାହିଁ, ଆପଣାକୁ ହରଣ ପରି ବ୍ୟାଧର ହାତରୁ, ପକ୍ଷୀ ପରି ଜାଲିଆର ହାତରୁ ଉଦ୍ଧାର କର। ଏହି ବିଷୟରେ ହେଳା କରନ୍ତୁ ନାହିଁ, ତହିଁର ସମାଧାନ କରନ୍ତୁ। ଯଦି ଆପଣ ପର ପାଇଁ ଲଗା ହୋଇଛନ୍ତି, ତାହେଲେ ଆପଣ ପକ୍ଷୀ ପରି ଜାଲରେ ଧରାଯାଇଅଛନ୍ତି, ତାହିଁ ହେଉଛି ସତର୍କବାଣୀ। ବର୍ତ୍ତମାନ ସେ ସକାରାତ୍ମକ ଦିଗରୁ କିଛି ଉପସ୍ଥାପିତ କରନ୍ତି, ସେ ଯେ କେବଳ ତାହାର ବ୍ୟବସାୟିକ କ୍ଷେତ୍ରରେ ଯାହା କରେ ବା କହେ ତହିଁ ପ୍ରତି ସାବଧାନତା ରକ୍ଷା କରିବ ତାହା ନୁହେଁ, ମାତ୍ର ସେ ମଧ୍ୟ ପିମ୍ପୁଡ଼ିଠାରୁ କିଛି ଶିକ୍ଷା ଗ୍ରହଣ କରିବାକୁ ଅଛି। ଛଅ ପର୍ବର ଛଅ ପଦରୁ ଆଠ ପଦ ମଧ୍ୟରେ ଲେଖା ଅଛି, ହେ ଅଳସୁଆ, ତୁମେ ପିମ୍ପୁଡ଼ି ପାଖକୁ ଯାଅ, ତାହାର କ୍ରିୟା ବିବେଚନା କର ଓ ଜ୍ଞାନୀ ହୁଅ। ତାହାର ବିଚାରକର୍ତ୍ତା କି ଅଧ୍ୟକ୍ଷ କି ପ୍ରଭୁ କେହି ନଥିଲେ ହେଁ ସେ ଗ୍ରୀଷ୍ମକାଳରେ ଆପଣା ଖାଦ୍ୟ ପ୍ରସ୍ତୁତ କରେ, ପୁଣି ଫସଲ ସମୟରେ ଆହାର ସଞ୍ଚୟ କରଏ। ଦେଖନ୍ତୁ, ପିମ୍ପୁଡ଼ି ଏକ ଛୋଟ ଜୀବ, ଅତି କ୍ଷୁଦ୍ର ଜୀବ, କିନ୍ତୁ ତାଠାରୁ ମଧ୍ୟ ମନୁଷ୍ୟର ଶିକ୍ଷା ଗ୍ରହଣ କରିବାକୁ ଅଛି। ସତ୍ୟଟି ହେଉଛି, ବ୍ୟବସାୟରେ ଅନ୍ୟ ସମସ୍ତଙ୍କ ଅପେକ୍ଷା ଅଧିକ ପରିଶ୍ରମୀ ହେବା ଉଚିତ, ଯାହାକି ପିମ୍ପୁଡ଼ିଠାରେ ଅଛି। ଏହି ବିଷୟ ଈଶ୍ୱରଙ୍କ ସନ୍ତାନ ଛୋଟ ପିମ୍ପୁଡ଼ିଠାରୁ ଶିକ୍ଷା କରିବା ଦରକାର। ପିମ୍ପୁଡ଼ି ତା'ର ଜୀବନରେ ସବୁଠାରୁ ମୁଖ୍ୟ ବିଷୟଟିକୁ ସାଧନ କରିବା ନିମନ୍ତେ ଲାଗିପଡ଼େ। ତା'ର ମୁଖ୍ୟ ବିଷୟଟି ହେଉଛି ଆହାର ସଞ୍ଚୟ କରିବା, ତେଣୁକରି ସେ ତା'ର ଭବିଷ୍ୟତ ନିମନ୍ତେ ଆହାର ସଞ୍ଚୟ କରିବାରେ ଲାଗିପଡ଼େ। ସେ କେବେହେଲେ ବସି ରହେ ନାହିଁ, ସେ କେବେହେଲେ ଆଳସ୍ୟରେ ସମୟ କଟାଏ ନାହିଁ, ମାତ୍ର ସଦାସର୍ବଦା କାର୍ଯ୍ୟରତ ଥାଏ। ଆଜି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ଜୀବନରେ ବଡ଼ ପାପ ମଧ୍ୟରେ ଏକ ପାପ ହେଉଛି ଆଳସ୍ୟତା, ଓ ତହିଁ ମଧ୍ୟରୁ ଅନେକଙ୍କୁ ଆପଣ ପୂର୍ଣ୍ଣ ସମୟବ୍ୟାପୀ ଖ୍ରୀଷ୍ଟଙ୍କ କାର୍ଯ୍ୟକାରୀମାନଙ୍କ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବେ। ଅନେକଙ୍କୁ ଆପଣ ମଣ୍ଡଳୀ ମଧ୍ୟରେ ସକ୍ରିୟ ଅଂଶଗ୍ରହଣ କରିଥିବା କାର୍ଯ୍ୟକାରୀମାନଙ୍କ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବେ। ଅନେକଙ୍କୁ ଆପଣ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କାର୍ଯ୍ୟକାରୀମାନଙ୍କ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବେ। ଆମେ ପ୍ରତ୍ୟେକ ନିଜ ନିଜକୁ ପ୍ରଶ୍ନ କରିବା ଯେ ଆମେ ଆମର ବଳକା ସମୟକୁ କିପରି ଭାବରେ ବ୍ୟବହାର କରୁଅଛୁ। ଆମେ କ'ଣ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ କ୍ଷେପଣ କରୁ କି? ଆମେ କ'ଣ ପ୍ରାର୍ଥନାରେ ସମୟ ଦେଉ କି? ମୋର ଚିନ୍ତାଧାରାରେ ଏହି ଆଳସ୍ୟତା ଆମମାନଙ୍କ ନିମନ୍ତେ ଏକ ଅଭିଶାପର ବିଷୟ ହୋଇପାରେ। ଈଶ୍ୱର ଦେଇଥିବା ସମୟ ଓ ସୁଯୋଗକୁ ଆମେ ଯଦି ଠିକ୍ ଭାବରେ ବିନିଯୋଗ କରି ନ ପାରୁ ତାହେଲେ ଏହା ଆମମାନଙ୍କ ନିମନ୍ତେ କେବେ ହେଲେ ଆଶୀର୍ବାଦର ବିଷୟ ହୋଇପାରିବ ନାହିଁ। ସେଥିପାଇଁ ପ୍ରଭୁ କହନ୍ତି, ହେ ଅଳସୁଆ, ତୁମ୍ଭେ ପିମ୍ପୁଡ଼ି ପାଖକୁ ଯାଅ, ତାହାର କ୍ରିୟା ବିବେଚନା କର ଓ ଜ୍ଞାନୀ ହୁଅ। ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଆମେ କେବେ ହେଲେ ଅପ୍ରସ୍ତୁତ ଅବସ୍ଥାରେ ଜୀବନ ଅତିବାହିତ କରିବା ଉଚିତ ନୁହେଁ, କିମ୍ବା ବିଶୃଙ୍ଖଳିତ ଅବସ୍ଥାରେ ଜୀବନ ଅତିବାହିତ କରିବା ଉଚିତ ନୁହେଁ। ସବୁ ଅବସ୍ଥାରେ ଆମ୍ଭେମାନେ ସତର୍କ ତଥା ସଜାଗ ରହିବା ଉଚିତ। ଆତ୍ମିକ ଆହାର ଅନ୍ୱେଷଣରେ ମଧ୍ୟ ସଦାସର୍ବଦା ସଜାଗ ରହିବା ଉଚିତ। ପ୍ରଭୁଙ୍କ ବିଷୟରେ ସଦାସର୍ବଦା ବ୍ୟସ୍ତ ରହିବା ଉଚିତ ଓ ଉଦ୍ୟୋଗୀ ହେବା ଉଚିତ। ଆପଣ ଦେଖିଥିବେ ପିମ୍ପୁଡ଼ିମାନେ ଅତି ଶୃଙ୍ଖଳିତ, ସେମାନେ ଅତି ଶୃଙ୍ଖଳିତ ଭାବରେ ଏବଂ ଅତି ସୁନ୍ଦର ଭାବରେ କାର୍ଯ୍ୟ କରନ୍ତି, ଆଉ ସେମାନେ ସଦାସର୍ବଦା କାର୍ଯ୍ୟରେ ଲାଗି ରୁହନ୍ତି। ସେମାନେ ପରିଶ୍ରମୀ, ଆଉ ସେମାନେ ଠିକ୍ ସମୟରେ ସମୟ ମୁତାବକ ସମସ୍ତ କାର୍ଯ୍ୟ କରନ୍ତି। ଆଜି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ସେହି ପ୍ରକାର ସଚେତନତା ଆବଶ୍ୟକ। ଆମମାନେ ଆମମାନଙ୍କର ଆତ୍ମିକ ଜୀବନରେ ସେହିପରି ସଚେତନ ରହିବା ଆବଶ୍ୟକ। ଛଅ ପର୍ବର 9-11 ପଦରେ ଲେଖା ଅଛି, ହେ ଅଳସୁଆ, ତୁମେ କେତେ କାଳ ସୋହରେ ହୋଇଥିବ? ତୁମେ କେତେବେଳେ ନିଦ୍ରା ଭାଙ୍ଗି ଉଠିବ? ଆଉ ଟିକିଏ ଶୋଇଲେ, ଆଉ ଟିକିଏ ଢୁଳାଇଲେ, ଆଉ ଟିକିଏ ନିଦ୍ରା ଯିବା ପାଇଁ ହାତ ଭିଡ଼ିମୁଡ଼ି ହେଲେ ତୁମ୍ଭର ଦରିଦ୍ରାବସ୍ଥା ଖଣ୍ଟ ପରି, ପୁଣି ତୁମ୍ଭର ଦୀନତା ସସଜ ଲୋକ ପରି ଉପସ୍ଥିତ ହେବ। ଏହା ହିଁ ହେଉଛି ଅଳସୁଆର ପରିଣତି। ସେ ଦାରିଦ୍ରତାର ସମ୍ମୁଖୀନ ହୁଏ, ତାହାର ଅଭାବ ହୁଏ, ସେ ଅନାହାରରେ କାଳକ୍ଷେପଣ କରେ। ଠିକ୍ ସେହିପରି ଯେଉଁମାନେ ଆତ୍ମିକ ଜୀବନରେ ଶୋଇ ରୁହନ୍ତି ସେମାନେ ଶୟତାନର ଶିକାର ହୁଅନ୍ତି। ଆତ୍ମିକ ଆହାର ବିନା ସେମାନଙ୍କ ଆତ୍ମିକ ଜୀବନ ଦୁର୍ବଳ ହୋଇଯାଏ, ଫଳତଃ ସେମାନେ ଅନେକ ସମସ୍ୟା ତଥା ବିପଦର ସମ୍ମୁଖୀନ ହୁଅନ୍ତି। ପ୍ରଭୁ ଚାହାନ୍ତି ଆମେ ଯେପରି ସୁଯୋଗର ସଦ୍ବ୍ୟବହାର କରୁ, କାରଣ କାଳ ମନ୍ଦ ଅଟେ। ଆସନ୍ତୁ ବର୍ତ୍ତମାନ ଦୁଷ୍ଟ ଲୋକ ସମ୍ପର୍କରେ କିଛି ଆଲୋଚନା କରିବା। ଛଅ ପର୍ବର 12-13 ମଧ୍ୟରେ ଲେଖା ଅଛି, ପାପାଧମ ବ୍ୟକ୍ତି ଅପରାଧୀ ମନୁଷ୍ୟ, ସେ ଏକଗୁଇଁଆ ମୁଖ କରି ଚାଲଇ, ସେ ଆଖିରେ ଠାରଇ, ସେ ଗୋଡ଼ରେ କଥା କହେ, ସେ ଅଙ୍ଗୁଳି ଦ୍ୱାରା ସଙ୍କେତ କରେ, ତାହାର ଅନ୍ତଃକରଣରେ କୁଟିଳତା ଥାଏ, ସେ ସର୍ବଦା ଅନିଷ୍ଟ ଚିନ୍ତା କରେ, ସେ କଳିର ବୀଜ ବୁଣଇ। ଏଠାରେ ଦୁଷ୍ଟ ବା ପାପାଧମ ବ୍ୟକ୍ତିର ଚରିତ୍ର ଚିତ୍ରଣ କରାଯାଇଅଛି। ସେ ଏକଗୁଇଁଆ ମୁଖ କରି ଚାଲଇ, ସେ ଆଖିରେ ଠାରଇ, ଗୋଡ଼ରେ କଥା କହେ, ଅଙ୍ଗୁଳି ଦ୍ୱାରା ସଙ୍କେତ କରେ। ଏଗୁଡ଼ିକ ହେଉଛି ଅଶ୍ଳୀଳ ଇଙ୍ଗିତ। ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀଙ୍କ ଜୀବନରେ ମଧ୍ୟ ଏହିସବୁ ଅଶ୍ଳୀଳ ଇଙ୍ଗିତ ପରିଲକ୍ଷିତ ହୁଏ। ସେମାନେ ଦୁଇ ଅର୍ଥବୋଧକ କଥା କହନ୍ତି, ସେମାନେ ଦୁଇ ଅର୍ଥବୋଧକ ଥଟା ପରିହାସ କରନ୍ତି, କିନ୍ତୁ ଈଶ୍ୱର ଏହା ଆମମାନଙ୍କ ଜୀବନରୁ ଚାହାନ୍ତି ନାହିଁ। ତାହାର ଅନ୍ତଃକରଣର କୁଟିଳତା ଓ ଅନିଷ୍ଟ ଚିନ୍ତା ତାହାର ଇଙ୍ଗିତ ଦ୍ୱାରା ପ୍ରକାଶିତ ହୁଏ, ମାତ୍ର ତାହାର ବିନାଶ ହଠାତ୍ ଉପସ୍ଥିତ ହେବ। 15 ଲେଖା ଅଛି, ଏଣୁ ତାହାର ବିପଦ ହଠାତ୍ ଉପସ୍ଥିତ ହେବ, ପୁଣି ସେ ପ୍ରତିକାର ବିନା ଅକସ୍ମାତ୍ ଭଗ୍ନ ହେବ। ଏହା ହିଁ ହେଉଛି ଦୁଷ୍ଟର ପରିଣତି, ପାପାଧମ ବ୍ୟକ୍ତିର ପରିଣତି। ପ୍ରିୟ ବନ୍ଧୁ, ଈଶ୍ୱର ଚାହାନ୍ତି ଆମମାନଙ୍କ ହୃଦୟର ସରଳତା ଓ ଏକ ପବିତ୍ରତା। ଆମମାନଙ୍କର ହଁ କଥା ହଁ ହେଉ ଓ ନା କଥା ନା ହେଉ, ମାତ୍ର ଆମେମାନେ କୌଣସି ପ୍ରକାର ଠାର ବ୍ୟବହାର କରିବା ଉଚିତ ନୁହେଁ। ଆମମାନଙ୍କର କଥାବାର୍ତ୍ତା, ଆଚାର ବ୍ୟବହାର ସବୁକିଛି ସରଳତା ଓ ପରିଷ୍କାର ଭାବରେ ପ୍ରଦର୍ଶିତ ହେବା ଉଚିତ। ସେଥିପାଇଁ ଗାଲାତୀୟ 6:7-8 ଲେଖା ଅଛି, ଭ୍ରାନ୍ତ ନ ହୁଅ, ଈଶ୍ୱର ବିଦ୍ରୁପର ପାତ୍ର ନୁହନ୍ତି, କାରଣ ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ଯେଣୁ ଯେ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ ସେ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିବ, କିନ୍ତୁ ଯେ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ ସେ ଆତ୍ମାଙ୍କଠାରୁ ଉତ୍ପନ୍ନ ଅନନ୍ତ ଜୀବନ ରୂପ ଶସ୍ୟ କାଟିବ। ଆମର ଈଶ୍ୱର ଆମମାନଙ୍କଠାରୁ ଏକ ପବିତ୍ର ଜୀବନ ଚାହାନ୍ତି। ଆପଣ ଜାଣନ୍ତି କାହିଁକି? କାରଣ ସେ ନିଜେ ହେଉଛନ୍ତି ପବିତ୍ର ଈଶ୍ୱର, ଓ ସେ ସେହିପରି ବ୍ୟକ୍ତିକୁ ଆଶୀର୍ବାଦ କରନ୍ତି ଓ ତା ବିଷୟରେ ମନୋଯୋଗ କରନ୍ତି। ତେଣୁକରି ଆମମାନେ ଜାଣି ରଖିବା ଉଚିତ ଯେ ଆମେ ଜଣେ ପବିତ୍ର ଈଶ୍ୱରଙ୍କ ସହିତ ସମ୍ପର୍କ ସ୍ଥାପନ କରୁଅଛୁ। ଆମମାନଙ୍କ ଜୀବନରେ ପବିତ୍ରତା ରହିବା ଆବଶ୍ୟକ, କିନ୍ତୁ ଦୁଃଖର ବିଷୟ, ମନୁଷ୍ୟ ଜୀବନରେ ଆଜି ସେହି ପବିତ୍ରତା ନାହିଁ। ତେଣୁକରି ସେ ପବିତ୍ର ଈଶ୍ୱରଙ୍କର ସାନ୍ନିଧ୍ୟ ଲାଭ କରିପାରେ ନାହିଁ। କିନ୍ତୁ ଏହି ପବିତ୍ରତା ମନୁଷ୍ୟ ନିଜ ଧାର୍ମିକତା ନେଇ ବା ଉତ୍ତମତା ନେଇ ରକ୍ଷା କରିପାରିବ ନାହିଁ। ଏଥିନିମନ୍ତେ ତାହାକୁ ଜଣଙ୍କର ସହାୟତା ଆବଶ୍ୟକ, ଯିଏକି ତାହାକୁ ଈଶ୍ୱରଙ୍କ ନିକଟରେ ପବିତ୍ର କରି ଉପସ୍ଥାପିତ କରିବେ, ଆଉ ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ, ଯିଏକି ମନୁଷ୍ୟ ଜାତିର ଉଦ୍ଧାର ନିମନ୍ତେ ଆପଣଙ୍କୁ କୃଷରେ ଉତ୍ସର୍ଗ କରି ପ୍ରାୟଶ୍ଚିତ ସାଧନ କରିଅଛନ୍ତି ଓ ମୃତ୍ୟୁରୁ ପୁନରୁତ୍ଥିତ ହୋଇ ଧାର୍ମିକତା ସାଧନ କରିଅଛନ୍ତି। ତେଣୁ ଯେଉଁମାନେ ସେହି ପ୍ରଭୁ ଯୀଶୁଖ୍ରୀଷ୍ଣଙ୍କଠାରେ ବିଶ୍ୱାସ କରି ପାପରୁ ଉଦ୍ଧାର ପ୍ରାପ୍ତ ହୁଅନ୍ତି ସେମାନଙ୍କୁ ସେ ପବିତ୍ର କରି ଈଶ୍ୱରଙ୍କ ନିକଟରେ ପବିତ୍ର ଭାବେ ଉପସ୍ଥାପିତ କରାନ୍ତି। ତେଣୁ ଆସୁ ନିଜର ସାମର୍ଥ୍ୟରେ ନୁହେଁ ମାତ୍ର ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଓ ତାହାଙ୍କ ମଧ୍ୟ ଦେଇ ପିତା ଈଶ୍ୱରଙ୍କର ସାନ୍ନିଧ୍ୟ ଲାଭ କରିବା ନିମନ୍ତେ ଚେଷ୍ଟା କରୁ। କାରଣ ପ୍ରଭୁ ଯୀଶୁ ନିଜେ କହନ୍ତି, ମୁଁ ପଥ ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ତେଣୁ ପ୍ରିୟ ବନ୍ଧୁ, ଆଜି ଆମମାନେ ସେହି ପ୍ରଭୁ ଯୀଶୁଖ୍ରୀଷ୍ଣଙ୍କ ମଧ୍ୟ ଦେଇ ହିଁ ପିତା ଈଶ୍ୱରଙ୍କର ନିକଟକୁ ଯାଇପାରିବା ଏବଂ ଅନନ୍ତ ଜୀବନର ଅଧିକାରୀ ହୋଇପାରିବା। ତେଣୁ ଆସୁ ଶ୍ରୀଖ୍ରୀଷ୍ଟଙ୍କଠାରେ ଭରସା କରି ତାହାଙ୍କୁ ନିଜ ହୃଦୟ ମଧ୍ୟରେ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରି ତାହାଙ୍କ ନିମନ୍ତେ ଜୀବନଯାପନ କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
କିଏ ସୁନ୍ଦର ଠିଆ ଏସାନେ, କିଏ ସେହି ମହାଜନତା, ସେନାପତି ଯୀଶୁ ସ୍ୱନ ସିଂହାସନେ, କିଏ ସୁନ୍ଦର ଠିଆ ଏସାନେ, କିଏ ସୁନ୍ଦର ଠିଆ ଏସାରେ। ତୋଡ଼ା ହେଉ ତି ତୋଡ଼ା ହେଉ ପାଞ୍ଚ ହେଉ ଯାହା କାମେ ଲଗେଇ, ଛୋଟ ହେଉ ବା ବଡ଼ ହେଉ କାମ ଯେ ପାଏ ପୁରା କରେ। କିଏ ସୁନ୍ଦର ଠିଆ ଏସ୍ଥାନେ, କିଏ ସେହି ମହାଜନତା, ସେନାପତି ଯୀଶୁ ସ୍ୱନ ସିଂହ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয় অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকানা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখন্তু, odia.ttb@radio882.com। তেবে আজি পাই এইখানে রাখুছু, নমস্কার।
সুন্দর ସେହି ସୁନ୍ଦର ସ୍ଥାନେ ଠିଆ ହେବା, ମୁଁ ବି ଦିନେ ଠିଆ ହୋଇବି, ପ୍ରିୟ ଯୀଶୁ ମୋତେ ନିଅ। କିଏ ସୁନ୍ଦର ଠିଆ ସ୍ଥାନେ, କିଏ ସେହି ମହାଜନତା, ସେନାପତି ଯୀଶୁ ସ୍ୱନ ସିଂହାସନେ, କିଏ ସୁନ୍ଦର ଠିଆ ସ୍ଥାନେ, କିଏ ସୁନ୍ଦର ଠିଆ ସ୍ଥାନେ।